जन्म से ही अपने माँ का दूध प्राप्त नहीं हुआ, जिसके चलते नन्ना सा बालक काफी कमजोर हो गया। डॉक्टर ने भी हाथ खड़े कर दिए। तब जाकर समीर की चाची ने लगाया उसे अपने सीने से। उनका मानना था कि समीर की जान बचाने में था एक दिव्य शक्ति का हाथ और नाम था उनका भगवान जगन्नाथ।
ଡବେ ମସିହାରେ ପିଲାଟେ କାନ୍ଦିଲା, ଅତି ଦୁର୍ବଳ ସେ ବଞ୍ଚିବା ନଥିଲା, ବୋଉ ତତେ ଡାକିଲା ବୋଉ ଆଜି ସାକ୍ଷୀ ସେ ପିଲାଟା ମୁଁ ମତେ ବଞ୍ଚେଇଲା କାଳିଆ। ସବୁ ବର୍ଷ ମହାବାତ୍ୟାଟେ ଆସେ ଯେ ଡର ଭୟ କ'ଣ ତୁ ଆମ ପାଖରେ, ସାରା ଲୋକ ତତେ ଦେଖିବାକୁ ଆସନ୍ତି, ତୋରୁ ଯୋଗୁ ପୁରୀ ଲୋକ ଖାଇବା ଖାଇପାରନ୍ତି, ରଥଯାତ୍ରା ସବୁ କରନ୍ତି ଦର୍ଶନ, ଜାତି ଧର୍ମ ନାହିଁ ସମସ୍ତେ ସମାନ, ଛେରା ପହରାରେ ଆମ ଗଜପତି ରଜା, ଫୁଲ ଚନ୍ଦନରେ ରଥ କରନ୍ତି ସେ ସଭା। କୋଟି କୋଟି ତୋର ଭକ୍ତ, ଗାଳି ସହିବୁ କିନ୍ତୁ ତୁ ସହିବୁନୁ ଗର୍ବ, ଦେଖ କରୋନା ବି ରୋକି ପାରିଲାନି ରଥ, ଏଇଟା ହେଲା ଆମ ଜଗନ୍ନାଥଙ୍କ ତାକତ। ଓଲଟା ଦିଗେ ଉଡ଼େ ପତିତ ପବନ, ସବୁଦିନ ହୁଏ ପତକା ବଦଳ, ସବୁ ଦିଗରୁ ସେ ଦେଖାଯାଏ ଏକା, ଏଇଟା ରହସ୍ୟ ସୁଦର୍ଶନ ଚକ୍ରର, ବଡ଼ ଦେଉଳର ପଡ଼େନି ଛାଇ, ମହାପ୍ରସାଦ କେବେ ନଷ୍ଟ ହୁଏ ନାହିଁ, ଏସବୁ ଅଦ୍ଭୁତ ଘଟଣା ପାଇଁ, ବିଷ୍ଣୁ ରୂପ ନୀଳ ଶୈଳ ଦାୟୀ, ଧଳା ଘୋଡ଼ାରେ ଚଢ଼ିବ କାଞ୍ଚି କାବେରୀ ତା ଭକ୍ତ ପାଇଁ ଲଢ଼ିବ, ରଥଯାତ୍ରା ସାରି ରସଗୋଲା ଦେଇ ମହାଲକ୍ଷ୍ମୀକୁ ଖୁସି ସେ କରେଇବ। ଭକ୍ତ ତୋର ସବୁ ଦେଶରେ ଅତି ସୁନ୍ଦର ମୋ କାଳିଆର ସୁନା ବେଶ, ଭାରି ବଢ଼ିଆ ଡାଲମା ଅଭଡ଼ା ଓ ବେସର, ଖଜା ପିଠା ଗଜା ଥରେ ଖାଇକିରି ଦେଖଲେ।
समीर शुरुआत से ही हाई स्कूल में अपने दोस्तों के साथ घुल मिल नहीं सका, क्योंकि वो अलग दिखता था। सारे बच्चे उसे जापानीज, चाइनीज और चिंकी नाम से पुकारते थे।